ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପୁଲିସ୍କେ ସ୍ମାର୍ଟ ପୁଲିସ୍ ପ୍ରଶାସନର ମନ୍ତ୍ର ଦେବାର ସହିତ ସତର୍କ ଅନୁକୂଳ ବିଶ୍ୱସନୀୟ ଓ ସ୍ୱଚ୍ଛ ହେବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍। ଭୁବନେଶ୍ୱରଠାରେ ହୋଇଥିବା ଡିଜିପି ଆର୍ ଆଇଜି ସମ୍ମିଳନୀଠି ଉଦ୍ବୋଧନ ଦେଇକରି ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ ଆର୍ ଆକାଂକ୍ଷୀ ଭାରତର ଦୁଇଗୁଣା ଏଆଇ ଶକ୍ତି ବ୍ୟବହାର କରିକରି ଡିଜିଟାଲ୍ ଠକେଇ ସାଇବର ଅପରାଧକେ ରୋକବାର୍କେ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍। ସେନ୍ତା ଏଆଇ ଆର୍ ପ୍ରଯୁକ୍ତି ବିଦ୍ୟା କାରଣରୁ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବିପଦ ଖାସକରି ସାମାଜିକ ଆର୍ ପାରିବାରିକ ସମ୍ପର୍କକେ ବ୍ୟାହତ କରିବାର ଲାଗି ଡିପ୍ ଫେକ୍ର ବ୍ୟବହାରର ଆଶଙ୍କା ଉପରେ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ। ସହରାଞ୍ଚଳ ପୁଲିସ୍ ବ୍ୟବସ୍ଥାଟି ଗ୍ରହଣ କରାଯାଇଥିବା ପଦକ୍ଷେପକେ ପ୍ରଶଂସା କରିକରି ଦେଶର 100ଟା ସହର ଫି ପଦକ୍ଷେପକେ ପୂରା କାର୍ଯ୍ୟକାରୀ କରବାର୍କେ ସେ ପରାମର୍ଶ ଦେଇଛନ୍। ସେନ୍ତା ବିକଶିତ ଭାରତର ପରିକଳ୍ପନାଥି ନିଜକେ ଆଧୁନିକୀକରଣ ଆର୍ ପୁନର୍ଗଠନ କରବାର୍କେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କେତେଟା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରବାର୍ଥି ହାକାଥନ୍ର ସଫଳତା ବିଷୟ ଆଲୋକପାତ କରିକରି ଗୋଟିଏ ଜାତୀୟ ପୁଲିସ୍ ହାକାଥନ୍ ଆୟୋଜନ ଉପରେ ବିଚାର ବିମର୍ଶ କରାଯିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଏହି ସମ୍ମିଳନୀଟି ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ସାଇବର ଅପରାଧ, ଆର୍ଥିକ ନିରାପତ୍ତା, ଉପକୂଳ ସୁରକ୍ଷା, ନିଶା କାରବାର ସହିତ ଜାତୀୟ ନିରାପତ୍ତାର ସଙ୍ଗେ ଜଡ଼ିତ ବର୍ତ୍ତମାନ ଆର୍ ଭବିଷ୍ୟତର ଆହ୍ୱାନ ଉପରେ ଆଲୋଚନା ହୋଇଥିଲା। ସମ୍ମିଳନୀଟି କେନ୍ଦ୍ର ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଜାତୀୟ ସୁରକ୍ଷା ପରାମର୍ଶଦାତା, ଗୃହରାଷ୍ଟ୍ରମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ରାଧିକ ଆର୍ ବହୁତେ ଟଙ୍କାର ଇ ଚାଲାନ୍ରୁ ମୁକୁଳିବାର ଲାଗି ୱାନ୍ ଟାଇମ୍ ସେଟେଲମେଣ୍ଟ ଲାଗି ପରିବହନ ବିଭାଗ ଯୋଜନା କରିଛି ବୋଲି ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ସେ କହିଛନ୍ ଯେ ଆଗକେ ଇ ଚାଲାନ୍ ବାବଦେ ଅଦାଲତନୁ ସମନ ପଠାଯିବା। ପରିବହନ ବିଭାଗର ତଥ୍ୟ ଅନୁସାରେ 2020ରୁ ଗଲା ମେ ମାସ ଭିତରେ 56,81,993 ଚାଲାନ୍ କଟାଯାଇଛି। ହେଲେ 29,77,718 ଚାଲାନ୍ ବାବଦେ ଜରିମାନା ଦାଖଲ ନାଇଁ କରାହେ। ଇସବୁ ଇ ଚାଲାନ୍ କପି ପରିବହନ ବିଭାଗ ଆର୍ ଅଦାଲତନ ପଡ଼ି ରହିଛେ, ଯେନ୍ଥିଲାଗି 1,215 କୋଟି ଟଙ୍କା ରାଜସ୍ୱ ବାକି ପଡ଼ିଛେ। ଏଥିଲାଗି ବାକି ରହିଥିବା ଜରିମାନା ଆଦାୟ ଲାଗି ପରିବହନ ବିଭାଗ ଇ ନୂଆ ପଦକ୍ଷେପ ନେବାର୍କେ ଯାଉଛେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। କଲାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାନୁ ପୁରୀକେ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ଚାଲ୍ବା। ଇ ବସ୍ ଅମ୍ବାଦୋଳା, ମୁନିଗୁଡ଼ା, ବିଷମକଟକ ଖେଗିରି ପୁରୀ ଯିବା। ବାଣିଜ୍ୟ ଆର୍ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଏଟାକେ ମଞ୍ଜୁରୀ ଦେଇଛନ୍। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା 2025 ଏଥର ଭୁବନେଶ୍ୱର ପ୍ରଧାନ କଂସ ଭୂମିକାଟି ଅଭିନୟ କରବେ। ଗଲାକାଲ ବରଗଡ଼ର ବିଜୁ ପଟ୍ଟନାୟକ ଟାଉନ୍ ହଲ୍ନ ହୋଇଥିବାର କଂସ ମନୋନୟନ କମିଟିଠି ଶ୍ରୀ ପ୍ରଧାନଙ୍କୁ ମନୋନୀତ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଶ୍ରୀ ପ୍ରଧାନ ଧନୁଯାତ୍ରାଠି ଆଘନୁ ଭିଲ୍ କଂସ ଭୂମିକାଟି ଅଭିନୟ କରିଛନ୍। ଭୁବନେଶ୍ୱର ନ ଭିନ୍ନକ୍ଷମମାନଙ୍କ ଲାଗି ହୋଇଥିବା ରାଜ୍ୟସ୍ତରୀୟ ସମ୍ମିଳନୀଠି ଆଜି ଗୋଟିଏ ସେମିନାର ଆୟୋଜନ ହେବା। ଏହି ସେମିନାରକେ ସାମାଜିକ ଆର୍ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିବେ। ଆଜି ହେଉଛି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ। 1984 ଆଜିର ଦିନେ ମଧ୍ୟପ୍ରଦେଶର ଭୋପାଳନ ୟୁନିୟନ୍ କାର୍ବାଇଡ୍ କାରଖାନାରୁ ଗ୍ୟାସ୍ ଲିକ୍ ହେବାରୁ ହଜାର ହଜାର ଲୋକଙ୍କ ଜୀବନ ଯାଇଥିଲା। ସେଦିନକେ ସୋର କରିକରି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ଲାଗି ଆଜିର ଦିନକେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଭାବେ ପାଳନ କରାଯାଉଛି। ସେନ୍ତା ପ୍ରଦୂଷଣକେ ରୋକବାର ଲାଗି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରବାରଟା ଆଜିର ଦିବସର ମୁଖ୍ୟ ଲକ୍ଷ୍ୟ ଆଏ। ଏ ବର୍ଷର ବାର୍ତ୍ତା ହେଉଛି ସ୍ୱଚ୍ଛ ବାୟୁ, ସବୁଜ ପୃଥିବୀ, ସ୍ଥାୟୀ ଜୀବନ ପାଇଁ ପଦକ୍ଷେପ। ବିଧାନସଭାର ଅଧିବେଶନ ଇ ମାସର ଶେଷ ତକ ହେବାର୍କେ ଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହେବା। ସେନ୍ତା ଇ ମାସର ସୋମବାରମାନ୍କେ ଭିଲ୍ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହେବା। ଇ ବାବଦେ ଲୋକଙ୍କୁ ଜଣାବାର ଲାଗି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଜୟପୁର ଭିତରେ ସବୁଦିନିଆ ବିମାନ ସେବା ଗଲାକାଲିନୁ ମୁଲ୍ ହୋଇଛି। ପହିଲା ଦିନ 9ଟା ସିଟ୍ ଥିବା 2ଟା ଯାତ୍ରୀଭାଇ ବିମାନଥି 8 ଜଣ ଯାତ୍ରୀ ଆସିଥିବାର ବେଳେ 6 ଜଣ ଯାତ୍ରୀ ଭୁବନେଶ୍ୱର ଯାଇଛନ୍। ସକାଳ ବେଳା 10:55 ଭୁବନେଶ୍ୱରରୁ ବାହାରିକରି ମଧ୍ୟାହ୍ନ 12:30 ଜୟପୁର ଏୟାରପୋର୍ଟନ ପହଞ୍ଚିଥିଲା। ବାତ୍ୟା ପେଙ୍ଗାଲ ସ୍ଥଳଭାଗ ଛୁଇଁବା ଋତୁରୁ ଦୁର୍ବଳ ହେବାର୍କେ ଲାଗିଛି। ଏଛେନ୍ ଇଟା ଉତ୍ତର ତାମିଲନାଡୁ ଆର୍ ପଣ୍ଡିଚେରୀ ଉପକୂଳ ଗତି କରିକରି ଗଭୀର ଅବପାତ ହୋଇଛି। ସେଆଡ଼େ ଆଇବା 5 ତାରିଖ ଦିନ ବଙ୍ଗୋପସାଗରନ ଫେରଘାଏ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ହେଲେ ରାଜ୍ୟ ଉପରେ ଇତାର ସିଧାସଳଖ ପ୍ରଭାବ ନାଇଁ ପଡ଼େ ବୋଲି ଜଣାପଡ଼ିଛି। ସେଆଡ଼େ ବାତ୍ୟାର ପ୍ରଭାବଟି ଦକ୍ଷିଣ ଭାରତର ରାଜ୍ୟମାନଙ୍କେ ଜବର ବର୍ଷା ହୋଇଥିବାର ବେଳେ ଇତାର ପ୍ରଭାବଟି ଓଡ଼ିଶାନ ତାପମାତ୍ରା ବଢ଼ିଛି। ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।